ନମସ୍କାର, ମୋ ନାଁ ହେଲା ପୂର୍ଣ୍ଣବତୀ ନାୟକ। ଆମ ସାହିରେ ଡ୍ରେନ୍ ର ଅସୁବିଧା ରହୁଛି, ଡ୍ରେନ୍ ସଫା ନହେବାରୁ ବହୁତ କଳିଆ ରହିକି ଚୋପ ହେଇଯାଉଛି। ତାପରେ କୁକୁରର ସମସ୍ୟା ରହିଛି, କୁକୁର କାମୁଡ଼ାମୁଡ଼ି କରୁଛନ୍ତି ବହୁତ ଲୋକଙ୍କୁ, ସିଏ ବି ଆଉ ବେଶୀ ସମସ୍ୟା ରହୁଛି। ଆଉ ଏଇ ଯୋଉ ସୁରେଜ ଲାଇନ୍ ଯୋଗୁଁ ବି ଅସୁବିଧା ବହୁତ ରହୁଛି। ଏଇ ସବୁ ବିଭିନ୍ନ ପ୍ରକାର ଅସୁବିଧା ଯୋଗୁଁ ଆପଣ ଟିକେ ସମାଧାନ କରିବା ପାଇଁ ବହୁତ ଖୁସି ହୁଅନ୍ତୁ।